చైతన్యకర్తనతో ఆదిగడ సప్తం పరిచయ ప్రభు కహే సున శ్రీపాద ପ୍ରକାଶାନନ୍ଦ ସରସ୍ୱତୀ ଯେତେବେଳେ ଶ୍ରୀମନ୍ତ ଚୈତ୍ର ମହାପ୍ରଭୁଙ୍କୁ ଜିଜ୍ଞାସା କଲେ ଯେ କାରଣ କ'ଣ ବେଦାନ୍ତ ପଠନ ଧ୍ୟାନ ସନ୍ନ୍ୟାସର ଧର୍ମ ତାହା ଛାଡ଼ି କର କେନେ ଭାବୁ କିଏ କର୍ମ ଇଏ ପଚାରିଥିଲେ। ସନ୍ନ୍ୟାସର କାମ ହେଉଛି ବେଦାନ୍ତ ପଠନ ଧ୍ୟାନ, ତାକୁ ଛାଡ଼ି ତୁମେ ଭାବୁ କିପରି ଇଏ କୀର୍ତ୍ତନ ନୃତନ ନର୍ତ୍ତନ କାହିଁ କରୁଛ, ତାର ଉତ୍ତର ଦେଉଛନ୍ତି ଶ୍ରୀମନ୍ତ ଚୈତ୍ର ମହାପ୍ରଭୁ। ସେ କହିଲେ ମୋର ଗୁରୁ ମୋତେ କହିଲେ ମୂର୍ଖ ତୁମି, ଗୁରୁ ମୋରେ ମୂର୍ଖ ଦେଖି କରିଲ ଶାସନ। ତେଣୁ ଗୁରୁ କହିଲେ ତୁମେ ମୂର୍ଖ, ସେଥିପାଇଁ ମୋତେ ଶାସନ କରିଛନ୍ତି। ମୂର୍ଖ ତୁମି, ତୁମାର ନାହିଁ କ ବେଦାନ୍ତ ଅଧିକାର, କୃଷ୍ଣ ମନ୍ତ୍ର ଜପ ସଦା ଏହି ମନ୍ତ୍ର ସାର। ଗୁରୁ କହିଲେ ତୁମେ ମୂର୍ଖ, ବେଦାନ୍ତ ପଠନ ଅଧିକାର ତୁମର ନାହିଁ, ତୁମେ କୃଷ୍ଣ ମନ୍ତ୍ର ଜପ ଏ ମନ୍ତ୍ର ସାର, ସମସ୍ତ ବେଦ ମନ୍ତ୍ର ମଧ୍ୟରେ ସାର ମନ୍ତ୍ର। ଏହାର ଭାଷ୍ୟ ଦେଇ ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦେଶୀ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜ କହିଛନ୍ତି ଯେ ଯେତେବେଳେ ପ୍ରକାଶାନନ୍ଦ ସରସ୍ୱତୀ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କୁ ପଚାରିଲେ ସେ କାହିଁକି ବେଦାନ୍ତ ପାଠ ଅଧ୍ୟୟନ କରୁନାହାନ୍ତି କିମ୍ବା ଧ୍ୟାନ କରୁନାହାନ୍ତି, ଚୈତନ୍ୟ ମହାପ୍ରଭୁ ନିଜକୁ ଏକ ମୂର୍ଖ ବୋଲି ମହାମୂର୍ଖ ବୋଲି ଜଣେଇଲେ। ଏହା ହେଉଛି ଏ ଯୁଗ କଳିଯୁଗର କଥା, କଳିଯୁଗରେ ସମସ୍ତେ ମୂର୍ଖ ବଦମାସ, ଯାହାଙ୍କର ବେଦାନ୍ତ ପାଠର ଅଧିକାର କିଛି ନାହିଁ। ଶାସ୍ତ୍ରରେ ମଧ୍ୟ ଖୁବ୍ ଜୋର କରି କୁହାଇଛି ହରେର୍ ନାମ ହରେର୍ ନାମ ନାମିବ କେବଳମ କଳମ ନାସ୍ତିବ 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 ଗତିର ଅନ୍ୟଥା। କଳିଯୁଗରେ ଅନ୍ୟ ଗତି ନାହିଁ, ଅନ୍ୟ ଗତି ନାହିଁ, ଅନ୍ୟ ଗତି ନାହିଁ, କେବଳ ହରିନାମ କରିବା, ଏ ହେଉଛି ମୁକ୍ତିର ଏକମାତ୍ର ପନ୍ଥା ବା ସବୁ ଭଗବତ ପ୍ରାପ୍ତିର ଏକମାତ୍ର ପନ୍ଥା। ଏ କଳିଯୁଗରେ ସାଧାରଣ ଲୋକ ଏତେ ପତିତ ନୀଚ ଯେ ସେମାନେ ବେଦାନ୍ତ ପାଠ କରି ବେଦାନ୍ତ ଅଧ୍ୟୟନ କରି ପରମ ସିଦ୍ଧି ଲାଭ କରିପାରିବେ ନା, ସେଥିପାଇଁ ଏଇ ଭଗବାନଙ୍କର ନାମ କୀର୍ତ୍ତନକୁ ଦିଗମ୍ବରତା ସହକାରେ ଗ୍ରହଣ କରିବାକୁ ପଡ଼ିବ। ଶ୍ରୀ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ମହାରାଜ କମେଣ୍ଟ୍ସ ଇନ୍ ଦିସ୍ କନେକ୍ସନ୍, ୱାନ୍ କ୍ୟାନ୍ ବିକମ୍ ପରଫେକ୍ଟଲି ସକ୍ସେସଫୁଲ୍ ଇନ୍ ଦି ମିଶନ୍ ଅଫ୍ ହିଜ୍ ଲାଇଫ୍ ଇଫ୍ ଆକ୍ଟ ଏକ୍ଜାକ୍ଟଲି ଆକର୍ଡିଂ ଟୁ ୱାର୍ଡ୍ସ ହିୟର୍ସ ଫ୍ରମ୍ ମାଉଥ୍ ଅଫ୍ ଦି ସ୍ପିରିଚୁଆଲ୍ ମାଷ୍ଟର। ଏ ସମ୍ବନ୍ଧରେ ଶ୍ରୀ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ମହାରାଜ ତାଙ୍କ ବ୍ୟାଖ୍ୟା ଦେଇ କହିଛନ୍ତି ଯେ ଗୁରୁମୁଖ ପଦ୍ମ ବାକ୍ୟ गुरु मुखरु जहा बाहर लाधा आदेश सला ताकु कड़ाकड़ी भावरी ग्रहण जे करि पारिबे जीवन रे आचरण करि पारिबे से तांकर जीवन लक्ष्य परम लक्ष्य साधन करि पारिबे. This acceptance of the words of spiritual master is called Sutta Vakya, which indicates that the disciple must carry out the spiritual master instructions without deviation. Guru Mukharu Jaha Bahare Tahauchi Sutta Vakya, Tatpatya Huchi, Shishya, Guru Ngara Upadesh, Aav Nirdeshaku, Kounasi Vyatikrama Nakari, Kadakadi, Jivanari Palan Kariva. Srila Vishwanatha Chakravarti Thakur remarks in this connection that a disciple must accept the words of his spiritual master as his life and soul. Srila Vishwanatha Chakravarti Thakur Madhyam ei mata deichanti je shishya tangara guru vakya guru ka nirdeshaku ta jivan bhali pran bhali jivan bhali ati priya mane karibo palan karibo. Sri Chaitanya Mahaprabhu here confirms this by saying that since his spiritual master ordered him only to chant the holy name of Krishna, he always chanted Hare Krishna Mahamantra according to the direction. Krishna Mantra Japasada, E Mantra Sa. Sri Chaitanya Mahaprabhu taha ethi pradarshan karchanti, Sri Jatma kahile, tankar guru, tanku ei adesh karichanti, Krishna Mantra Japasada, E Mantra Sa. Krishna is the origin of everything. Therefore, when a person is fully Krishna conscious, it is to be understood that his relationship with Krishna has been fully confirmed. Krishna hauchanti sabara utsa. Sethipai jetebele konosi byakti purna rupe sampurna rupe Krishna chetanashila hoi janti setebele ekatha bujhibaku hobo je Krishna ka sahito tankar jo sambandho taha sampurna rupe swikrita hoi jaichi. Lacking Krishna consciousness, one is only partially related with Krishna and is therefore not in his constitutional position. Krishna chetana vihina byakti. Krishna ka sahita sambandha jodi nahi bajati jodi jita hati anshika sambandha ebu sethi bhai se tar swarupa sthitire nahi. Allah Sri Chaitanya Mahaprabhu is the supreme personality God at Krishna, the spiritual master of the entire universe. He nevertheless took the position of a disciple in order to teach by example how a devotee should strictly follow the orders of spiritual master in executing the duty always chanting Hare Krishna Mahamantra. Jadiyo Sriman Chaitanya Mahaprabhu Uchanti Swayam Bhagavan Krishna Elisudha say yes, some Jagat Guru, Samagra Jagatra Guru Helesudha say Shishya Ruparayati Atrankari Sikhya Dauchanti Samastungi Sikhya Dauchanti Je Eko Bhakto Vashishya Kipari Kadakadi Bhavare Gurungara Adeshku Palan Kuriva Kahikari E Hare Krishna Mahamantra Sarvada Kirtan Kariva Jap Kariva. One who is very much attracted to study of Vedanta philosophy must take lessons from Sri Chaitanya Mahaprabhu. Je केवल वेदांत अध्ययन प्रति केवल जोर दे था वेदांत अध्ययन करैतन्य महाप्रभु ठार शिक्षा ग्रहण करवा उचित. इन दिस एज नो वन इज एक्चुअली कॉम्पिटेंट टू स्टडी वेदांत एंड देयरफॉर इट इज बेटर दैट वन चैंट द होली नेम ऑफ द लॉर्ड व्हिच इज एसेंस ऑफ ऑल वैदिक नॉलेज एज कृष्ण हिमसेल्फ कन्फर्म्स इन भगवद गीता वेद इच सर्वे अहमेव विद्यो वेदांत कृत वेदवाद एव चाम वेदविद एव चाम. ए कलि युगरे प्रकृत पक्षे कई वेदांत अध्ययन करिपारिबे का योग्यता नाही सेतिपाई भगवान कर दिव्य नाम कीर्तन दरकार जहाँ हूँ समस्त वेदर सार जिनस कृष्ण नाम से कथा भगवान कृष्ण मध्य भगवद गीतारे कहते वेद ईश्वर सर्वे अंगेव वेद्य वेदांत वेद भी देव चाह समस्त वेदर उद्देश्य हूँ से भगवान कृष्ण को जानवा कारण से होती वेदविद से होती वेदांत कर्ता. ओनली फूल्स गिव अप द सर्विस ऑफ द स्पिरिचुअल मास्टर एंड थिंक देमसेल्व्स एडवांस्ड इन स्पिरिचुअल नॉलेज. जो माने मूर्ख बदमाश से माने ही गुरुंकर सेवा त्याग करी गुरुंकर आज्ञा को अवज्ञा करी निजकू गुरुङ्को ठारको उन्नत भनेर भन्छ। In order to check such fools, Chaitanya Mahaprabhu himself presented the perfect example of how to be a disciple. ए प्रकार शिष्य मानुको शिक्षा दवा पाए श्री चैतन्य महाप्रभु स्वयं निजको एक उपयुक्त शिष्य भावरे आचरण गरि शिक्षा दिन्छन्। A spiritual master knows very well how to engage his disciple in a particular duty, but if a disciple thinking himself more advanced then a spiritual master gives up his orders and acts independently, he checks his own spiritual progress. Je guru, pramanik guru, se bhala bhavare jananti. Tankara jo shishya, tanku kipari bhavare seva nijukta koribe, nirdishta seva debe. Kintu jadi konasi shishya nijuku gurunka tharu adhika unnata boli bhavanti, ebong gurunkar adesha avamanana karanti, au ତାଙ୍କ ସ୍ୱାଧୀନ ଭାବେ କ୍ରିୟା କରନ୍ତି, ତାହେଲେ ସେ ତାଙ୍କର ପରମାର୍ଥିକ ଅଗ୍ରଗତିକୁ ଏଠି ବନ୍ଦ କରିଦେଲେ। ଏଭ୍ରି ଡିସାଇପଲ୍ ମଷ୍ଟ କନ୍ସିଡର୍ ହିମ୍ସେଲ୍ଫ କମ୍ପ୍ଲିଟଲି ଅନ୍ଆୱେର୍ ଅଫ୍ ଦି ସାଇନ୍ସ ଅଫ୍ କ୍ରିଷ୍ଣ ଆଣ୍ଡ ମଷ୍ଟ ଅଲୱେଜ୍ ବି ରେଡି ଟୁ କ୍ୟାରି ଆଉଟ୍ ଦି ଅର୍ଡ଼ର୍ସ ଅଫ୍ ଦି ସ୍ପିରିଚୁଆଲ୍ ମାଷ୍ଟର ଟୁ ବିକମ୍ କମ୍ପିଟେଣ୍ଟ ଇନ୍ କ୍ରିଷ୍ଣ କନ୍ସିୟସ୍ନେସ୍। ତେଣୁ ପ୍ରତ୍ୟେକ ଶିଷ୍ୟ ନିଜକୁ ସମ୍ପୂର୍ଣ୍ଣ ମୂର୍ଖ ବୋଲି ଭାବିବା ଉଚିତ। ସାଇନ୍ସ ଅଫ୍ କୃଷ୍ଣ, କୃଷ୍ଣ ତତ୍ତ୍ୱ ବିଜ୍ଞାନ ସମ୍ବନ୍ଧରେ ସେ ଅଜ୍ଞ, ସେଥିପାଇଁ ସେ ସର୍ବଦା ଗୁରୁଙ୍କର ଆଦେଶ ପାଳନ କରିବା ପାଇଁ ତତ୍ପର ରହିବେ, ଯାହାଫଳରେ ସେ ବିକମ୍ କମ୍ପିଟେଣ୍ଟ ଇନ୍ କୃଷ୍ଣ କନ୍ସିୟସ୍ନେସ୍, କୃଷ୍ଣ ଚେତନା ଆଡ଼ ଦକ୍ଷ ହେଉଥିବେ। ଏ ଡିସାଇପଲ୍ ସୁଡ୍ ଅଲୱେଜ୍ ରିମେନ୍ ଏ ଫୁଲ୍ ବିଫୋର୍ ଇଜ୍ ସ୍ପିରିଚୁଆଲ୍ ମାଷ୍ଟର। ଶିଷ୍ୟ ସର୍ବଦା ଗୁରୁଙ୍କ ନିକଟରେ ମୂର୍ଖ ଭଳି ରହିବେ। Therefore, sometimes sweet spiritualist accepts spiritual master is not even fit to become a disciple because they want to keep him under their control. Bebele jo mane dhunga dekhanti bahar ku pravanchak satha paramartha dharma dhoji boli kaha jaye se mane epari ek guru grahan karanti bebele ଯାହାଙ୍କୁ ସେ ଗୁରୁମାନଙ୍କୁ ନିଜ ଆୟତ୍ତରେ ରଖନ୍ତି। ଦିସ୍ ଇଜ୍ ୟୁଜ୍ଲେସ୍ ଫର୍ ସ୍ପିରିଚୁଆଲ୍ ରିଏଲାଇଜେସନ୍, ପରମାର୍ଥିକ ଉନ୍ନତି ଲାଭରେ ଏହା ନିରର୍ଥ। ୱାନ୍ ହୁ ଇମ୍ପରଫେକ୍ଟଲି ନୋଜ୍ କୃଷ୍ଣ କନ୍ସିୟସ୍ନେସ୍ କ୍ୟାନ୍ ନଟ୍ ନୋ ବେଦାନ୍ତ ଫିଲୋସଫି। ଏ କୃଷ୍ଣ ଚେତନା ବିଜ୍ଞାନକୁ ଯେ ଭଲ ଭାବେ ନ ଜାଣନ୍ତି, ସେ ବେଦାନ୍ତ ଫିଲୋସଫିକୁ ଜାଣନ୍ତି ନା। ଏ ସୋଇ ଡିସ୍ପ୍ଲେ ବେଦାନ୍ତ ଷ୍ଟଡି ୱିଦାଉଟ୍ କୃଷ୍ଣ କନ୍ସିୟସ୍ନେସ୍ ଇଜ୍ ଏ ଫିଚର୍ of external energy maya, and as long as one is attracted by the inebrities of this ever-changing material energy, it deviates from devotion to the Supreme Personality of Godhead. Je bahar ku dhunga dekhanti, dekhei bunti, vedanta adhyana karuchanti, vedanta vedi pandita boli, krishna chetana bihina heikari dekhanti, ସେମାନେ ମାୟା କବଳିତ ହୋଇଛନ୍ତି। ସେମାନେ ମାୟାର ଯେ ଇଭର୍ ଚେଞ୍ଜିଂ ସଦତ ପରିବର୍ତ୍ତନଶୀଳ ମାୟା ଶକ୍ତି କବଳିତ ହୋଇଛନ୍ତି, ସେମାନେ ଭଗବତ ଭକ୍ତି ପଥରୁ ଦୂରେଇ ଯାଇଛନ୍ତି। ଆଣ୍ଡ ଆକ୍ଚୁଆଲ୍ ଫଲୋର୍ ବେଦାନ୍ତ ଫିଲୋସଫି ଇଜ୍ ଏ ଡିଭୋଟି ଅଫ୍ ଲର୍ଡ ବିଷ୍ଣୁ ହୁ ଇଜ୍ ଗ୍ରେଟେଷ୍ଟ ଅଫ୍ ଦି ଗ୍ରେଟ୍ ଆଣ୍ଡ ମେଣ୍ଟେନର୍ ଦି ଏଣ୍ଟାୟାର୍ ୟୁନିଭର୍ସ। ଯେ ପ୍ରକୃତ ବେଦାନ୍ତ ଜାଣିଛନ୍ତି, ତଥ୍ୟ ଜାଣି ତତ୍ତ୍ୱ ଜାଣିଛନ୍ତି, ସେ ହେଉଛନ୍ତି ଭଗବାନ ବିଷ୍ଣୁ ବା କୃଷ୍ଣଙ୍କର ଜଣେ ଭକ୍ତ, ଯେଉଁ ଭଗବାନ ହେଉଛନ୍ତି ଯେ ସମଗ୍ର ଜଗତର ପରିପାଳନକର୍ତ୍ତା ଏବଂ ଭଗବାନ ମହାନ। ଅନ୍ଲେସ୍ ୱାନ୍ ସର୍ପାସେସ୍ ଦି ଫିଲ୍ଡ ଅଫ୍ ଆକ୍ଟିଭିଟିଜ୍ ଇନ୍ ସର୍ଭିସ୍ ଟୁ ଦି ଲିମିଟେଡ୍, ୱାନ୍ କ୍ୟାନ୍ ନଟ୍ ରିଚ୍ ଅନ୍ ଲିମିଟେଡ୍। ଶାନ୍ତ ଅନନ୍ତ ଏ ଯେଉଁ ଫିଲ୍ଡ ଅଫ୍ ଆକ୍ଟିଭିଟି ମାୟିକ ଜଗତ ଶାନ୍ତ, ଏହାକୁ ଅତିକ୍ରମ ନକଲେ, ମାୟାକୁ ଅତିକ୍ରମ ନକଲେ କେହି ସେ ଅନନ୍ତ ଯେ ଭଗବାନ ତାଙ୍କ ପାଖରେ ପହଞ୍ଚି ପାରିବ ନା। ନଲେଜ୍ ଅଫ୍ ଦି ଅନ୍ଲିମିଟେଡ୍ ଇଜ୍ ଆକ୍ଚୁଆଲ୍ ବ୍ରହ୍ମ ଜ୍ଞାନ, ସେ ହେଉଛି ସେ ଅନନ୍ତଙ୍କର ଜ୍ଞାନ ହେଉଛି ପ୍ରକୃତ ବ୍ରହ୍ମ ଜ୍ଞାନ। ଦୋଜ୍ ହୁ ଆର୍ ଆଡିକ୍ଟେଡ୍ ଟୁ ଫ୍ରୁଇଟିଭ୍ ଆକ୍ଟିଭିଟିଜ୍ ଆଣ୍ଡ୍ ସ୍ପେକୁଲେଟିଭ୍ ନଲେଜ୍ cannot understand the value of holy name of the Lord Krishna is always completely pure, eternally liberated and full of spiritual bliss. Jo mane sakam karam prati asakta karmi ba gyani मानसिक चिंतन करती से माने केवे हेले भगवान दिव्य नाम तत्व बुझी पारे ना जहाँकि कृष्ण कहे सचिदानंदमय अटे वन वाज टेकन साइड ऑफ द होली नेम ऑफ द लॉर्ड व्हिच इज आइडेंटिकल विद द लॉर्ड डजंट हैव टू स्टडी वेदांत फिलोसफी बट ही हैज ऑलरेडी कंप्लीटेड ऑल सच सॉरी जे भगवान नाम शरण नहीं नाम नाम अभिन्न सूत्रे से समस्त वेदांत अध्ययन कर सारी बुझे वन हुई जन फेक टू चैंट होली नेम ऑफ कृष्ण बट थिंक दैट होली नेम इज डिफरेंट फ्रॉम कृष्ण दस्ट एक्सल्ट वेदांत स्टडी इन टू अंडरस्टैंड हिम मस्ट बी कंसिडर्ड नंबर वन फोर एज कन्फर्म बाय चैतन्य महाप्रभु बाय हिज पर्सनल बिहेवियर एंड फिलोसफिकल स्पेकुलेटर्स वॉन्ट टू मेक वेदांत फिलोसफी एन एकेडमिक कैरियर आर ऑल्सो कन्सिडर्ड टू बी डीन द मेटेरियल एनर्जी जे भगवान कृष्ण दिव्य नाम कीर्तन न करती कीर्तन करवाक योग्य एवं धारती जे भगवान दिव्य नाम भगवान ठार भिन्न कृष्ण नाम कृष्ण ठार भिन्न तेणु एपर भावी जे वेदांत स्टडी वेदांत अध्ययन करती बुझापी भगवान बुझापी बुझाक बजे से पहला नंबर मूर्ख ये श्री चैतन्य महाप्रभु तांकर आचरण द्वारा ये शिक्षा दे से जो माने पर वेदांत अध्ययन करते से माने माया कवलित ए पर्सन हु ऑलवेज चैंट्स द होली नेम ऑफ द लॉर्ड हाउएवर इज ऑलरेडी बियॉन्ड द ओशन ऑफ नेशंस एंड दस इवन ए पर्सन बर्न इन ए लो फैमिली हु एंगेजेस इन चैंटिंग होली नेम ऑफ द लॉर्ड कंसीडर्ड टू बियॉन्ड द स्टडी ऑफ वेदांत फिलॉसफी जो व्यक्ति सर्वदा भगवान नाम कीर्तन करुँचार नाम जहाँ कीर्तित होकर से अविद्या समुद्र को पार हो ज्ञान स्तर में अच्छा आपरिक एक नीच चंडा पर जन्म होता व्यक्ति जदि भगवान नाम कीर्तन करती से समस्त वेदांत ज्ञान लाभ कर सारी बुझा इन दिस कनेक्शन श्रीमद भागवत स्टेट्स अहो बत सोपचर्चिगरियान जुहाग्रे वर्तते नाम तुभ्यं ते पुतपस्ते जुहुगु सस्नु राज्या ब्रह्म नुर्चुर नाम ग्रंथि जेति श्रीमद भागवत तृतीय स्कंदरे कथा कहा जो चंडाल कुल जात व्यक्ति जदि भगवान दिव्य नाम भगवान कृष्ण दिव्य नाम कीर्तन करती जहाँ जुहार जुहार नर्तन कैसे बुझाक हम परजन्म पूर्वजन्म से समस्त प्रकार व्रत तपस्या वैदिक यज्ञ अनुष्ठान आदि कर सारी अनदर कोटेशन स्टेट्स ऋग्वेद अथ यजुर्वेद श्यामवेद अथर्वण अधीतस्तेन जेन उत्तम हरिरीति अक्षर द्वयम् एक कहे हरि यही दुई अक्षर जो व्यक्ति कीर्तन कर बुझाक हम जे से साम रुक साम जजु अधर्व चारि वेद अध्ययन कर सारी टेकिंग एडवांटेज ऑफ दिस वर्सेस देयर आर सम सहजियाज हु टेकिंग एवरीथिंग वेरी चीपली कंसीडर देमसेल्व्स एलिवेटेड वैष्णवस बट डू नॉट केयर इवन टू टच वेदांत सूत्र और वेदांत फिलोसफी केतक सहजिया अच्छा जो मैंने अति सहज सस्ता भाव में ग्रहण करती कथा से मैंने निजक खूब उन्नत वैष्णव बोली भावती तेणु से वेदांत सूत्र अध्ययन करती ना ए रियल वैष्णव सुड हाएवर स्टडी वेदांत फिलोसफी बट इफ आफ्टर स्टडी वेदांत वन डजंट अडॉप्ट द चैंटिंग ऑफ होली नेम ऑफ द लॉर्ड इज नो बेटर देन ए मायावादी जो प्रकृत वैष्णव निश्चय वेदांत सूत्र अध्ययन करिवे वेदांत सूत्र अध्ययन करी जदि से भगवान को दिव्य नाम कीर्तन न करती से कीर्तन छाड़ दिखती बुझा कह से जड़े मायावादी ठार कौन गुण से उन्नत नुंती मायावादी देयरफॉर वन शुड नॉट बी ए मायावादी एट वन शुड नॉट बी अनअवेयर ऑफ द सब्जेक्ट मैटर ऑफ वेदांत से मायावादी हवा उचित नुहे वेदांत विषय वस्तु वेदांत अध्ययन वेदांत प्रति अवज्ञा प्रकाश करवा उचित नुहे Indeed, Chaitanya Mahaprabhu exhibited knowledge of Vedanta in his discourse with Prakasana Saraswati. Chaitanya Mahaprabhu je Vedanta to bhalobhara janithile, taha Prakasana Saraswati na Chaitanya Guru Tangara, Sutra Alasana Bakkala Bhabo, Sutra Alasana Prakasa Paiva. Thus, it is to be understood that a Vaishnava should be completely conversant with the Vedanta philosophy. Tenu tenu nadauchi, je prakruta pakhya je jane Vaishnava, sampun rupe Vedanta darsan janithanti. Eight, he should not think that studying Vedanta is alienal and therefore be unattached to the chanting of holy name. Asusatte, se kevala katha bhavivana, kevala Vedanta patho dhyanayi sar katha, evam, ejo chanting holy name, Bhagavan kati punam kirtan, kuchhari de bebrikathane. A devotee must know the importance of simultaneously understanding Vedanta philosophy and the chanting of holy names. Je bhakto prakruta bhagi vaishnava, से जुगपते दुईटी कथा जानते वेदांत अध्ययन आओ भगवान का दिव्य नाम कीर्तन इफ बाय स्टडिंग वेदांत वन बिकम्स एन इम्पर्सनलिस्ट ही हैज नॉट बीन एबल टू अंडरस्टैंड वेदांत किंतु वेदांत अध्ययन करी जदि जानी मायावादी निराकारवाद विशेषवादी होती ताहले बुझिबा को हो जैसे वेदांत किसी बुझी ना दिस इज कन्फर्म्ड इन भगवद गीता 15 चैप्टर Vedanta means the end of knowledge. Srimad Bhagavad Gita, Panchasadhyari Katha Kvahichi. Vedanta, Vedar Anto, Jnana Anto, Shesh Katha. The ultimate end of knowledge is knowledge of Krishna, which is identical with his holy name. Vedanta, Vedar, Jnana, Shesh Katha, Krishna, Tattva Jnana, Je, Krishna Nama Nami Abhinna, Krishna Nama Krishna Abhinna Vastra. Chief Vaishnavas, Sahajiyas, do not care to study the Vedanta philosophy as commented upon by four Acharyas. Acharya, Acharya ji, Achanti Amaro, Kalijugara, Chari Vaishnava Acharya, Shaman Pratika Acharya Nkara Vedanta Bhashya Chi, Janjo Mani Sahajiya, Shamani I Vedanta Bhashya, Paat Kuruntina, Adhyana Kuruntina. In the Gaudiya Sampradaya, there is a Vaishnava Vedanta commentary called Govinda Bhashya. But the Sahajiyas consider such commentaries to be untouchable, philosophical speculation, and they consider the Acharyas to be mixed devotees. Thus, they clear their way to hell. In Sahajiyagana, Samani, e Vedanta Bhashyaku, Vedanta Sutraku, the Acharyamani Dijanti, taku, to be untouchable, philosophical speculation, Spurushya, Mano, Kalpana Prasut Kathavali. माने भावंती ता फलरे आउ से आचार्य मान को मिक्स डिवोटीज मिश्र भक्त बिल भावंती ता फलरे से माने समान कर रास्ता नरक को जीवा को रास्ता को परिष्कार कर दिन्छि एहला या प्रज्ञा जति हमर परमाराज गुरुदेव श्री श्रीमदेसी भक्त वेदांत स्वामी कृपा जी महाराज कर भाष्य श्रीमन चैतन्य महाप्रभु आस्थले जे कि आचार्य लीला करुले शिक्षा दौले विशेषकर कलिजुगर लोक मैंने जहाँ कह महाप्रभु जहाँ कहले प्रकाशानंद सरस्वती पचारे तुम्हें कहीं वेदांत पठन ध्यान करुना सन्यास धर्मता छाड़ी भाव को नर्तन कीर्तन कहीं करुच तार उत्तर दौरान बर्तमान तार कारण कह गुरु मत कहले तुम्हार वेदांत अधिकार नहीं तुम्हें वेदांत पाठ इत्यादि कर पारना कृष्ण मंत्र जप ये मंत्र सार ये कथा निजे कहीक निजक मूर्ख बोली तार कारण हूँ तात्पर्य हूँ कलिजुगर कलु सर्वे शूद्र सम्भवा कले सर्वे शूद्र ही मोर नीच चेतना समस्त प्रकृति मूर्ख ही कलिजुगर से मैंने कहीं वेदांत अध्ययन करना ये योग्यता कह सेतिपाई हरण नाम हरण नाम हर नाम केवल कलौ नास्ते 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 गति था कलिजुग सस कथा दिखाई कलिजुगर अन्य गति ना अन्य गति ना अन्य गति ना केवल हरे नाम केवल केवल हरिनाम कीर्तन अन्य कथा कि ये कलिजुग ए नाम ही सबकि अभिन्नतम नाम नामी न नाम आउ नामी अभिन्न वस्तु विशेषकर कलिजुगर नाम रूपे कृष्ण अवतार नाम होता है सर्वजगत निस्तार कलिजुगर नामावतार ଅନ୍ୟତା ନାହିଁ। ସେଥିପାଇଁ ଯେଉଁମାନେ ନାମିକ ଶୁଣତ୍ୱ ଆଚରଣ କରୁଛନ୍ତି, ପ୍ରାମାଣିକ ଗୁରୁବାନୁଗତ୍ୟ ନାମତତ୍ତ୍ୱବିତ୍ ଗୁରୁଙ୍କର ଆନୁଗତ୍ୟରେ ନାମିକ ଶୁଣତ୍ୱ ଆଚରଣ କରୁଛନ୍ତି, ସେମାନେ ତାଙ୍କ ଜୀବନକୁ ଯାହା ସାର୍ଥକ କରୁଛନ୍ତି, ଜୀବନର ଯେଉଁ ଅନ୍ତିମ ଲକ୍ଷ୍ୟ ପରମାର୍ଥ ଲାଭ କୃଷ୍ଣ ପ୍ରାପ୍ତି ହେଉଛି, ନାମ ନାମେ ଅଭିନ୍ନ ବହୁ ଧାର ଧାର କରିଛନ୍ତି ଆମର ପରମାରାଧ୍ୟ ଗୁରୁଦେବ। ତାଙ୍କର ଭାଷ୍ୟରେ ଅଭୋବର୍ତ୍ତ ସୁପଚତି କରି ଆଞ୍ଜ ଜୁହାଗ୍ରେ ବର୍ତ୍ତତେ ନାମତୁଭ୍ୟମ ତେପୁ ତପସ୍ତେ ଜୁହୁବୁ ସସ୍ମ ଆର୍ଯ୍ୟା ବ୍ରହ୍ମନୂର୍ଚ୍ଚ ନାମ ଗୁଣନ୍ତି ଯେତେ। ଏ କଥା ତୃତୀୟ ସ୍କନ୍ଧ ଭାରତ ଉଦ୍ଧାର କରି କହିଛନ୍ତି, ଚଣ୍ଡାଳ କୂଳେ ଜାତ ହଉ ପଛକେ, ସେ ଯଦି ଭଗବାନଙ୍କ ନାମ କୀର୍ତ୍ତନ କରୁଛନ୍ତି ଗୁରୁବାନୁଗତ୍ୟ ଜୁହାରେ ତାଙ୍କ ଶୁଦ୍ଧ ନାମ କୀର୍ତ୍ତନ ହେଇଛି, ସେ ସବୁକିଛି ପାଇଛନ୍ତି, ତପସ୍ୟା ସମସ୍ତ ତପସ୍ୟାର ଫଳ ପାଇଯାଇଛନ୍ତି, ଆଉ ତପସ୍ୟା କରିବା ଦରକାର ନାହିଁ, ଆଉ ସମସ୍ତ ଯଜ୍ଞାନୁଷ୍ଠାନର ଫଳ ମିଳୁଛି, ଆଉ କୌଣସି ଯଜ୍ଞାନୁଷ୍ଠାନ କରିବା ଦରକାର ନାହିଁ, ସବୁ ତୀର୍ଥକ୍ଷେତ୍ର ଭ୍ରମଣ କରି ସ୍ନାନ କରିବାର ଫଳ ପାଇଯାଉଛନ୍ତି, ତୀର୍ଥ ଭ୍ରମଣ ସ୍ନାନ କରିବା କୌଣସି ଦରକାର ନାହିଁ। ବ୍ରହ୍ମ ଅନୁଚୁ ବେଦ ଜ୍ଞାନ ବେଦ ଅଧ୍ୟୟନ ବେଦାନ୍ତ ଅଧ୍ୟୟନର ଯାହା ଫଳ ତାହା ମଧ୍ୟ ସେ ପାଇଯାଉଛନ୍ତି। ଇଏ ହେଉଛନ୍ତି ନାମର କଥା, ତୃତୀୟ ସ୍କନ୍ଧ ଭାଗବତରେ କଥା କୁହାଯାଇଛି। ପୁଣି ଋଗ୍ବେଦ ଅଥବା ଯଦୁର୍ବେଦ ସାମବେଦ ଅଥର୍ବଣ ଅଧିତାସ୍ତେନ ଯେନ ହରିରୀତି ଅକ୍ଷର ଦିବ୍ୟୟମ୍ ଉଦାହରଣ ମଧ୍ୟ କରା, ହରି ଦୁଇ ଅକ୍ଷର ଯେ ଉଚ୍ଚାରଣ କରୁଛନ୍ତି କୀର୍ତ୍ତନ କରୁଛନ୍ତି, ସେ ସାମ ରୁଗ୍ ଯଜୁ ଅଥର୍ବ ଚାରିବେଦ ଅଧ୍ୟୟନ କରିସାରିଛନ୍ତି। ଏସବୁ କଥା ନାମ ଶେଷ କଥା, ଆଉ ବୈଦିକ ଶାସ୍ତ୍ରର ବେଦାଦି ସମସ୍ତ ଶାସ୍ତ୍ରରେ ଏଇ ନାମର କଥା ଦିଆଯାଇଛି, ଆଉ ନାମ ଶେଷ କଥା ବି ଦିଆଯାଇଛି, ଆଉ ନାମ ନାମି ଅଭିନ୍ନ ଭଗବାନ କୃଷ୍ଣଙ୍କର ନାମ, ଆଉ ଭଗବାନ ଅଭିନ୍ନ ବସ୍ତୁ, ତେଣୁ ନାମିକ ଶରଣତ୍ଵ ଆଚରଣ ମାନେ ସେ କୃଷ୍ଣ ଶରଣତ୍ଵ ଆଚରଣ, ଆଉ ଏଇ ଶରଣାପତ୍ତି ଐକାନ୍ତିକ ଭକ୍ତିର ଲକ୍ଷଣ, କୃଷ୍ଣ ନାମ ହିଁ ସବୁକିଛି, କୃଷ୍ଣ ନାମ ହିଁ ସବୁକିଛି, ଏଥିରେ ସବୁକିଛି ରହୁଛି, କିଛି ବାଦ ଯାଉନାହିଁ। ଏଇ କଥା ଶ୍ରୀମନ୍ ମହାପ୍ରଭୁ ଶିକ୍ଷା ଦେଇଛନ୍ତି, ନିଜେ ଆଚରଣ କରିକିରି ଶିକ୍ଷା ଦେଇଛନ୍ତି, ବିଶେଷ କରି କଳିଯୁଗ ଡାକୁଛନ୍ତି ମୂର୍ଖ, ଅଧର୍ମ ପାପର ଯୁଗ ଯାହା କୁହାଯାଉଛି, କଳୁ ଦୋଷ ନିଧି ଅଛି ଏକ ସେ ଏକ ମହାନ ଗୁଣ କୀର୍ତ୍ତନା ଦେବ କୃଷ୍ଣସ୍ୟ ମୁକ୍ତ ସଙ୍ଗ ପରମ ଯାଇଥିଲେ। ଯଦି ବହୁତ ଦୋଷ ଅବଧି ପରିମାଣ ଦୋଷ ଅଛି ଏ କଳିଯୁଗରେ, ତଥାପି ମହାନ ଗୁଣ ଅଛି, କୀର୍ତ୍ତନା ଦେବ କୃଷ୍ଣସ୍ୟ ମୁକ୍ତ ସଙ୍ଗ, କୃଷ୍ଣ କୀର୍ତ୍ତନ ଭଗବାନଙ୍କ ନାମ କୀର୍ତ୍ତନ କରେ ଅତି ସହଜରେ ମୁକ୍ତି ମିଳିଯାଏ, କେବଳ ମୁକ୍ତି ନୁହେଁ, ମୁଖ୍ୟ ନାମର ଫଳ ହେଉଛି ପ୍ରେମ, କୃଷ୍ଣ ପ୍ରାପ୍ତି ହେଇଯାଉଛି। ତେବେ ଇଏ ହେଉଛି କୃଷ୍ଣ କୀର୍ତ୍ତନର ବୀର୍ଯ୍ୟ ବିକ୍ରମ, ମହାପ୍ରଭୁଙ୍କର ଦୟା ଏଇଟା, ଶ୍ରୀକୃଷ୍ଣ କୀର୍ତ୍ତନ ହେଲେ ନିର୍ବିଶେଷବାଦୀ ଗଣଙ୍କର ଦୁର୍ବୁଦ୍ଧି ବିଦୂରିତ ହେଇ ନାସ୍ତିକତା ଦୂରୀଭୂତ ହୋଇ ସେମାନଙ୍କ ଯଥାର୍ଥ ମୁକ୍ତି ଲାଭ ହେଇପାରେ। ଆଶୀର୍ ମାୟାବାଦୀ ପ୍ରକାଶାନନ୍ଦ ସରସ୍ୱତୀ ସାକ୍ଷ୍ୟ ଆସିବ ବର୍ଣ୍ଣ, ଏ ମାୟାବାଦୀମାନେ ତାଙ୍କ ସହିତ ବେଦାନ୍ତ ସୂତ୍ର ଆଲୋଚନା ହେବ, କିପରି ବେଦାନ୍ତ ପଣ୍ଡିତ ବେଦାନ୍ତର ଅଲୌକିକ ପାଣ୍ଡିତ୍ୟ ଅଛି, ଏ ଯେ କେବଳ ଭାବୁକର ମତ କୀର୍ତ୍ତନ କରୁଛନ୍ତି ବେଦାନ୍ତ ଜାଣିନାହାନ୍ତି, ପ୍ରକାଶ ପାଇଁ ସେମାନେ ହାର ମାନିବେ ଗ୍ରହଣ କରିବେ, ମହାପ୍ରଭୁଙ୍କ ସହିତ କୀର୍ତ୍ତନରେ ମତ ହେବେ ସେମାନେ ସାକ୍ଷ୍ୟ। ଶ୍ରୀକୃଷ୍ଣ କୀର୍ତ୍ତନ ହେଲେ ବିଷୟରେ ଆଚ୍ଛନ୍ନ ଅତି ଅଭିନିବିଷ୍ଟ ବ୍ୟକ୍ତିଗଣଙ୍କର ପ୍ରକୃତ ସିଦ୍ଧି ଲାଭ ହେଇପାରେ, ରାଜା ପ୍ରତାପ ତାହା ପ୍ରମାଣ। କୃଷ୍ଣ କୀର୍ତ୍ତନ ଦ୍ୱାରା ଗଛର ମୁକ୍ତି, ପଥରର ମୁକ୍ତି, ପଶୁ ପକ୍ଷୀ ସ୍ତ୍ରୀ ପୁରୁଷ ସର୍ବଜୀବର ଯେ ପ୍ରକୃତ ମୁକ୍ତି ଲାଭ ହୋଇପାରେ, ଶ୍ରୀମନ୍ ମହାପ୍ରଭୁଙ୍କ ଝାରିଖଣ୍ଡ ବନପଥରେ ଯିବା ସମୟରେ ବୃକ୍ଷଲତା ପଶୁପକ୍ଷୀ ତାହାର ଉଦାହରଣ ସମସ୍ତଙ୍କର, କେବଳ କୃଷ୍ଣ କୀର୍ତ୍ତନ ହେଉନାହିଁ ବୋଲି ଜୀବର ପ୍ରକୃତ ମୁକ୍ତି ହେଉନାହିଁ, ସେ ଗୌର ସୁନ୍ଦର ସମସ୍ତଙ୍କ ମଙ୍ଗଳ ନିମିତ୍ତ ଉଦ୍ଭିଦ ପଶୁ ପକ୍ଷୀ ମାନବ ପ୍ରତ୍ୟେକ ଜାତିର ମଙ୍ଗଳ ନିମିତ୍ତ ଜଗତକୁ ଆସିଥିଲେ, କୌଣସି ନିର୍ଦ୍ଦିଷ୍ଟ ସେ ପ୍ରତ୍ୟେକ ଜାତି ମଙ୍ଗଳ ନିମିତ୍ତ ଜଗତକୁ ଆସିଥିଲେ, ତେଣୁ କୃଷ୍ଣ କୀର୍ତ୍ତନ କରି ହରେ କୃଷ୍ଣ କୀର୍ତ୍ତନ କରି ପ୍ରତ୍ୟେକଙ୍କୁ ଦେଇଯାଇଛନ୍ତି। মুক্তি দিয়েছে অতি সহজরে পরিমাণ। এই কৃষ্ণ কীর্তন প্রবর্তক গৌর সুন্দর অহিত কৃপা। গৌর সুন্দর আমমানক ভি মূঢ় জীব মান প্রতি পরম করুণা পরবশ হই আমমানে যে ভাষারে তাঙ্কর কথা বুঝি পারিবা সেই ভাষারে সে আম নিকটরে হরি কীর্তন করছেন। সর্বাবস্থায় সেবকগণকর প্রকার ভেদ অর্থাৎ মনীষ দেবতা পশু বৃক্ষ লতা প্রভৃতি সচেতন অচেতন জগতর অচেতন সচেতন অচেতন পদার্থ সমূহ কেতে প্রকারে কৃষ্ণকর সেবা করিবাক সমর্থ যে যেপরি ভাবে যে স্থানরে অবস্থিত যাহার আত্মপ্রতি যেপরি ভাবে উন্মেষিত হয়েছে তাকে নেই সেই সেই একমাত্র সেব্য বস্তুর যে ভাবে যে প্রকারে কৃষ্ণকর সেবা করিপারে তাই গৌর সুন্দর জগতের কীর্তন করিকি শিখাইছেন। গৌর সুন্দর যেতবে পৃথিবীরে অবতীর্ণ হইলে সেতবে মানুষ পশু পক্ষী কীট পতঙ্গ প্রস্তর আদি সমস্তে তাহার অপূর্ব কথা শ্রবণ করিবার সৌভাগ্য লাভ করলে। নম মহাবদান্যায় কৃষ্ণ প্রেম প্রদায় কৃষ্ণায় কৃষ্ণ চৈতন্য গৌরী নম শ্রী রূপ গোস্বামী মহাবদান্য অবতার শ্রী চৈতন্য অবতার যে কি তাঙ্কর সুগুপ্ত সম্পত্তি সে প্রেম প্রেমকু নাম জরিয়ায় দিয়ে যাইছেন। যাহা এটি কুহগলা আমার পরমারাধ্য গুরুদেব কহিলে যে মহাপ্রভু বিপরে কহিবে আমি কথা তা গুরুঙ্কর কণাদেশ আসে সে অনুসারে নাম জপিকি কমিটি পাগল হোক এ কথা পরে পরে কহিবে সে নামর মুখ্য ফল যে প্রেমা সে প্রেম লাভ তাঁকর হয়েছি সেপাই সে নাচি গাই এপরি উন্মত্তবত্ত যে হোক সে পরে কহিবে এই আজ্ঞা পায়া নাম লই সনু ক্ষণ নাম লইতে লইতে মোর ভ্রান্ত হইল মন নাম লইতে লইতে মোর ভ্রান্ত হইল মন ধৈর্য ধারিতে নারী ফইলাম Yeah.